ତିନି ପ୍ରକାର ଶକ୍ତି ସମନ୍ଵିତ ପରମ ପୁରୁଷଙ୍କୁ ଅଖିଳ ନିଖିଳ ଭୀ ବୁଦ୍ଧି ପାଇଁ ଗୁଣାୟ ଯିଏ ଇନ୍ଦ୍ରିୟ ବିଷୟ ରୂପେ ପ୍ରତିଭାତ ହୁଅନ୍ତି ପ୍ରପନ୍ନ ପାଳାୟ ଶରଣାଗତର ଆଶ୍ରୟ ଭଗବାନଙ୍କୁ ଦୁରନ୍ତ ସତ୍ତ୍ୱେ ଦୁର୍ଜୟ ଶକ୍ତି ସମନ୍ଵିତ ତଦିନ୍ଦ୍ରିୟାଣ ଇନ୍ଦ୍ରିୟ ସଂଯମ କରିବାକୁ ଅକ୍ଷମ ବ୍ୟକ୍ତିମାନଙ୍କ ଦ୍ୱାରା ଅନବାପ୍ୟ ଦୁର୍ଲଭମ ଏ ପ୍ରଭୁ ଆପଣ ଭୟଙ୍କର ତ୍ରିଶକ୍ତିର ପରମ ନିୟନ୍ତା ଅଟନ୍ତି। ଆପଣ ସମସ୍ତ ଇନ୍ଦ୍ରିୟ ସୁଖର ଉତ୍ସ ରୂପେ ପ୍ରତିମା ଏବଂ ଆପଣ ଶରଣାଗତ ମାନଙ୍କର ରକ୍ଷକ। ଆପଣ ଅନନ୍ତ ଶକ୍ତି ସମନ୍ଵିତ, କିନ୍ତୁ ଯେଉଁମାନେ ଇନ୍ଦ୍ରିୟ ସଂଯମରେ ଅକ୍ଷମ ସେମାନେ ଆପଣଙ୍କୁ ପାଇପାରନ୍ତି ନାହିଁ। ମୁଁ ବାରମ୍ବାର ଆପଣଙ୍କୁ ମୋର ଶସ୍ୟ ପ୍ରଣତି ନିବେଦନ କରୁଛି। ଭାରତରେ କହୁଛି ଯେ ଆସକ୍ତି, ଲୋଭ ଓ କାମ ଏହି ତିନୋଟି ଅଶୟ ଦେବ ହେଉଛି ଭଗବାନଙ୍କ ଶ୍ରୀ ପାଦପଦ୍ମରେ ମନକୁ ଏକାଗ୍ର କରିବାର ପ୍ରଧାନ ପ୍ରତିବନ୍ଧକ। ଏହି ବେଗ ଗୁଡ଼ିକ ସକ୍ରିୟ ହୁଏ କାରଣ ଭଗବାନ ଚାହାନ୍ତି ନାହିଁ ଯେ ଅଭକ୍ତ ଏବଂ ନାସ୍ତିକମାନେ ତାଙ୍କୁ ଉପଲବ୍ଧି କରନ୍ତୁ। କିନ୍ତୁ କେହି ଯେତେବେଳେ ଭଗବାନଙ୍କ ଶ୍ରୀ ପାଦପଦ୍ମରେ ଶରଣାଗତ ହୁଅନ୍ତି ସେତେବେଳେ ଏହି ପ୍ରତିବନ୍ଧକ ଗୁଡ଼ିକ ଦୂର ହୋଇଯାଏ ଏବଂ ଭକ୍ତ ସେତେବେଳେ ଭଗବାନଙ୍କୁ ଉପଲବ୍ଧି କରିପାରେ। ତେଣୁ ଭଗବାନ ହେଉଛନ୍ତି ଶରଣାଗତ ରକ୍ଷକ। ଭଗବାନଙ୍କ ଶ୍ରୀ ପାଦପଦ୍ମରେ ଶରଣାଗତ ନ ହେବା ପର୍ଯ୍ୟନ୍ତ ଭଗବାନଙ୍କର ଭକ୍ତ ହେବା ଅସମ୍ଭବ। କିନ୍ତୁ କେହି ଯେତେବେଳେ ଭଗବାନଙ୍କ ଶରଣାଗତ ହୁଅନ୍ତି ସେତେବେଳେ ଭଗବାନ ତାଙ୍କୁ ତାଙ୍କ ଅନ୍ତର ମଧ୍ୟରୁ ବୁଦ୍ଧି ପ୍ରଦାନ କରନ୍ତି, ଯାହାଫଳରେ ସେ ଭଗବତ ଧାମକୁ ଫେରିଯାଇପାରନ୍ତି। ଆଜି ଏ ଅଷ୍ଟମ ସ୍କନ୍ଧ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ 28ରେ ଗଜେନ୍ଦ୍ରଙ୍କ ସ୍ତୁତି ଆମେ ପାଠ କରିବା। ଆ ପୂର୍ବରୁ ଯେଉଁ 27 ନମ୍ବର ଶ୍ଳୋକରେ ଗଜେନ୍ଦ୍ର କହିଛନ୍ତି ଯେ କେମିତି ଯୋଗ ରନ୍ଧିତ କର୍ମାଣ ଯଦି ଯୋଗ ବିଭାବିତେ ଯୋଗୀନ ଯାନ ପ୍ରପଶ୍ୟନ୍ତି ଯୋଗେଶନ ତାମ ନକୋଷ୍ଣ। ଭଗବାନ କିଭଳି ଯୋଗ କହିଲେ ଭକ୍ତି ଯୋଗ ମାଧ୍ୟମରେ ଭଗବାନ ଉପଲବ୍ଧ ହୁଅନ୍ତି ସେ ବିଷୟରେ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତେଣୁ ସୁଦର୍ଶନ କହୁଛନ୍ତି ଯେ ଯଦି ପ୍ରଶ୍ନ କରାଯାଏ ଯେ ତରି ସର୍ବେ ବି ଯୋଗମେବ କି ନାସ୍ତିକା ତତ୍ରାହ ନମ ଇତି ଯୋଗ। ଯଦି ଭକ୍ତି ଯୋଗ ମାଧ୍ୟମରେ ଭଗବାନ ଉପଲବ୍ଧ ହୁଅନ୍ତି ତାହେଲେ କାହିଁକି ଭକ୍ତି ଯୋଗ ସମସ୍ତେ ଆଚରଣ କରୁନାହାନ୍ତି, ଭକ୍ତି ଯୋଗ କାହିଁକି ସମସ୍ତେ ଗ୍ରହଣ କରୁନାହାନ୍ତି କାହା ତା'ର କାରଣ ଏହି ଶ୍ଳୋକ ଏବଂ ଆପଣ ଶ୍ଳୋକ ଏହି ଦୁଇ ଶ୍ଳୋକରେ ଗଜେନ୍ଦ୍ର ସେଟା କହୁଛନ୍ତି। କାହିଁକି ଯଦିଓ ଭକ୍ତି ଭଗବାନ ବହୁତ ସବୁ ଜାଗାରେ କହିଛନ୍ତି, ବହୁତ ସ୍ଥାନରେ କହିଛନ୍ତି ଯେ କେବଳ ଭକ୍ତି ମାଧ୍ୟମରେ ହିଁ ମୋତେ ଜାଣିପାରିବ, କିନ୍ତୁ ତଥାପି କାହିଁକି ବିଭିନ୍ନ କର୍ମ ଯୋଗ ଅଷ୍ଟାଙ୍ଗ ଯୋଗ ଜ୍ଞାନ ଏସବୁ ବିଭିନ୍ନ ମାର୍ଗ କାହିଁକି ରଖାହେଇଛି, ତା'ର କାରଣ ଏଇ ଯେଉଁ ଦୁଇ ଶ୍ଳୋକରେ ଗଜେନ୍ଦ୍ର ସେଟା କହିବେ। ଏ ସୁଦର୍ଶନ ହିଁ ତାଙ୍କର ଟିକାରେ କଥା କହୁଛନ୍ତି। ତେଣୁ ଏଠାରେ ଗଜେନ୍ଦ୍ରଙ୍କ ସ୍ତୁତିରେ ସେ ପ୍ରଥମେ କହୁଛନ୍ତି ଯେ ଭଗବାନ ଆପଣଙ୍କୁ ନମ ନମସ୍ତୁଭ୍ୟ ଅସହ୍ୟ ବେଗ। ଆମର ପ୍ରଭୁପାଦ ମହାରାଜ କହୁଛନ୍ତି ତିନୋଟି ବେଗ ଅଛି ଯାହାକି ଆସକ୍ତି, ଲୋଭ ଏବଂ କାମ ଏହି ତିନୋଟି ବେଗ ଦ୍ୱାରା ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ଆମେ ଭଗବାନଙ୍କୁ ଜାଣିପାରୁନେ ବା ଭଗବାନଙ୍କ ସମୟରେ ଯାଉନୁ। ଆସକ୍ତି, ଲୋଭ ଏବଂ କାମ ତିନୋଟି ଜିନିଷ ଭଗବତ ଗୀତାର ସ୍ୱରୂପ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି যে তিনটি হচ্ছে দ্বার, নরকের দ্বার। ভগবান বলছেন যে ত্রিবিধং নরক সেদং দ্বারং নাশনাত্ম কাম ক্রোধ তথা লোভম তসমাত এক ত্রয়ং ত্যজ। স্বর্গ দ্বার রয়েছে, সেমতি নরকের দ্বার রয়েছে, বিভিন্ন জায়গা হয়ে দ্বার সব রয়েছে। আমার পুরীরে আপনার জায়গা রয়েছে স্বর্গদ্বার বলে কুহাযাচ্ছে। স্বর্গদ্বার কাহিনী সেটা হয়েছি না, আমরা সেখানকার লোক কথা রয়েছি যে থরে ভগবান ইন্দ্র, ইন্দ্রদেব সেটার রাজা ইন্দ্রদেব আসছিলেন জগন্নাথ দর্শন করার জন্য, এবং সে জগন্নাথ দর্শন করি যখন ফেরি আসছেন সেই সময়ে জন লোকঙ্কর সাথে দেখা হয়েছে। আমার পুরীর জন স্থায়ী বাসিন্দাঙ্কর সাথে দেখা হয়েছে, এবং তাঙ্ক সাথে কথা হয়েকি সে কেছেন মু স্বর্গরু আসছি বর্তমান স্বর্গ ফিরে যাচ্ছি কেকি সেই যে স্থানের মধ্যে স্বর্গদ্বার রাখা হয়েছে করা হয়েছে সেই স্থানে সেই সমুদ্রে বসিকি তারপরে সে উড়ে যাচ্ছে। তেমনি সেই স্থানের নাম হচ্ছে স্বর্গদ্বার। তেমনি সব জিনিস আমি দেখলাম সব জিনিস পাই গোটে দ্বার রয়েছে। তেমনি ইয়ে যে মানব জন্ম ইয়ে মধ্যে আমার গোটে দ্বার, আমি গোটে দ্বার সব জিনিস আমি আমি যদি চাহিবা এই মানব জন্ম আমি যদি উপযুক্ত ব্যবহার করিবা তাহলে এই মানব জীবনে হি আমি ভগবদ্ধাম প্রাপ্ত হয়ে পারি। ভগবদ্গীতার অনেক জায়গায় কে যে যাতে দেবতা দেবান, পিতৃঞ্জাতি পিতৃতা, ভূতান নেই যাতে ভূতেজা, যাতে মজ্জা বিমুক্তি মা। যেমানে যারা আরাধনা করিবে সেমানে সেই স্থানকে যাবে, তাকে পাই সেই দ্বারা উন্মুক্ত হইবে। যাতে দেবতা দেবান, বিভিন্ন দেবালয় মানকে সেমানে পূজা করতে, কাহিঁকি দেবালয় পূজা করতে না এই কদিন্দ্রিয়াণ এই অন্তিমরে কুহাযাই সেটা কদিন্দ্রিয়াণ। ইন্দ্রিয় যাহার শুদ্ধ হয়ে না অশুদ্ধ ইন্দ্রিয় বা যে বিভিন্ন প্রকার পাপ কার্যের লিপ্ত হওয়া ইন্দ্রিয় দ্বারা সেমানে ভগবান আরাধনা করতে না বা ভগবান ভক্তি মার্গ অবলম্বন করতে না, তেমন সেমানে বিভিন্ন দেবাদেবী মানুষ পূজা করতে। ভগবতার চতুর্থ অধ্যায়ে ভগবান কেছেন যে কাঙ্ক্ষাতাং কর্মণাং সিদ্ধিং যজন্তে ইহ দেবতা বিপ্রঙ্গী মানুষ লোকে সিদ্ধি ভবতি কর্মণা। যেমানে কর্ম মার্গে অগ্রসর হচ্ছেন সেমানে কর্ম ফল প্রাপ্ত হওয়া পাই চাচ্ছেন। কর্ম ফল শুভ শুভ বর্ণাগার কেমন যোগ রঞ্জিত কর্মণ, যোগ দ্বারা এ কর্মফলটাকে বন্ধা হয়ে যাচ্ছে, মানে কর্মফলটা নষ্ট হয়ে যাচ্ছে। খালি যে পুণ্যকর্ম ফল নষ্ট হচ্ছে তা নয়, পাপ কর্ম ফল মধ্যে নষ্ট হচ্ছে। খালি সাধারণ হচ্ছে পাপ কর্ম ফল নষ্ট হয়ে যাচ্ছে, কিন্তু পুণ্যকর্ম ফল মধ্যে নষ্ট হচ্ছে। ভগবদ্গীতার অধ্যায়ে বর্ণনা দর্শন তাঙ্কর ভাষায় কৌশল যেতবে আমি চতুর্থ অধ্যায় চৌত্রিশ শ্লোকরে ভগবান কৌশল যে তদ্বিধি পাঠেন পরিপ্রশ্ন সেবা উপলক্ষ্যে জ্ঞান জ্ঞানীন তত্ত্বদর্শী। আমি এই যে প্রকৃত জ্ঞান অদ্র জ্ঞান কেমি প্রাপ্ত হওয়া না জন উপযুক্ত গুরুঙ্কর সন্ধানে যাই তাঁক প্রণিপাত হয়ে তাঁক পরিপ্রশ্ন কলে এবং তাঁকে সেবা কলে আমি এই জ্ঞানটা প্রাপ্ত হব। যে জ্ঞান প্রাপ্ত কলে কম হব না যজ জ্ঞান না পুনর্মোহ এবং দাসেষ পাণ্ডব মোহ রয়েছে। ভগবদ্গীতার প্রথমে অর্জুন দাস কৌশল সে হচ্ছে মোহ দ্বারা বসব মোহর বসব দিয়ে সে কেছেন। তেমনি ভগবান সমস্ত জ্ঞান প্রাপ্ত হয়ে সারা পরে অর্জুন কে যে মোর বর্তমান নষ্ট মোহ, মোর বর্তমান মোহ নষ্ট হয়েছে। তেমনি এই মোহ কেমন নষ্ট হব না আমাদের যদি উপযুক্ত গুরুঙ্কর শরণে যা তাঠার এই জ্ঞান প্রাপ্ত হওয়া তাহলে যজ জ্ঞান পুনর্মোহ এবং দাসেষ আর পূর্ণ মোহ আর রহব না মোহ নষ্ট হয়ে যাবে। তেমনি মোহ নষ্ট হলে কম হব না অপি চেদসি পাপভ্যো সর্বেভ্য পাপকৃতম সর্বজ্ঞান প্রজনীব বিজনং সন্তরিষ। যদি আমি অপি চেদসি পাপভ্য সর্বেভ্য পাপকৃতম যেতে বড় পাপ কার্য সেটা হোক না কাহিঁকি পুরো সমুদ্র পাপর সমুদ্র রয়েছে, কিন্তু এই জ্ঞান প্রাপ্তি হলে সে বুঝিনং সন্তরিষ এটাকে বহু সহজে এই পাপ সমুদ্র কু আমি পার হয়ে পারি। তেমন খালি যে পাপ পার হয়ে যাওয়া পাপটি রহব তা নু তো তা পরশ্রমে ভগবান কৌশল যে যথেই ধাসি সমিত অগ্নি ভস্মসা পূজে দিন ଜାଣି ସବୁ କର୍ମାଣି ଭସ୍ମ ସାତ କୁରୁତେ କଥା ଯେମିତି ଏଥାଂସି କହିଲେ ଅଗ୍ନି ଯେମିତି ଯେତେ ଜାଳେଣୀ କାଠ ଦେଲେ ମଧ୍ୟ ସେ ତାକୁ ପଡ଼ିକିରି ଭସ୍ମ କରିଦେବ। ସେଇଭଳି ଭାବରେ ଏଇ ଯେଉଁ ଜ୍ଞାନ ଅଧ୍ୟ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା ତାହେଲେ ଆମର ଯେ ଖାଲି ପାପ କର୍ମ ଫଳ ନଷ୍ଟ ହେଇଯିବ ତା ନୁହଁ, ପୁଣ୍ୟକର୍ମ ଫଳ ମଧ୍ୟ ନଷ୍ଟ ହେଇଯିବ। ବଳଦେବ ଦର୍ଶନ ତାଙ୍କର ନାଶରେ ଏଟା କହିଛନ୍ତି। ତେଣୁ ଏଇ ଯେଉଁ ଭକ୍ତି ଆଚରଣ କଲେ କର୍ମଫଳ ସବୁ କିଛି ନଷ୍ଟ ହେଇଯିବ, ନହେଲେ କର୍ମଫଳଟା ସବୁବେଳ ପାଇଁ ରହିଥିବ। ପାପକର୍ମ ଫଳ ହଉ ବା ପୁଣ୍ୟକର୍ମ ଫଳ ହଉ, ସେ ପୁଣ୍ୟକର୍ମ ଫଳ ରହିଥିବ ସବୁବେଳ ପାଇଁ। ତେଣୁ ଯେଉଁମାନେ ବିଭିନ୍ନ କର୍ମଫଳ ପାଇବା ପାଇଁ ଚେଷ୍ଟା କରନ୍ତି ସେମାନେ କ'ଣ କରନ୍ତି ନା କାଙ୍କ୍ଷକ୍ଷମ କର୍ମଣା ସିଦ୍ଧି ଜଗତେ ଇହ ଦେବତା। ଇହ ଦେବତା କହିଲେ ଭୌତିକ ଜଗତର ଯେଉଁ ଦେବତାମାନେ ଅଛନ୍ତି 33 କୋଟି ଦେବତା ଅଛନ୍ତି, ସେମାନଙ୍କର ଆରାଧନା କରନ୍ତି। କାହିଁକି ଆରାଧନା କରନ୍ତି ନା କ୍ଷିପ୍ରଙ୍ଗୀ ମାନସ ଲୋକେ ସିଦ୍ଧି ଭକ୍ତି କାମିଲା, ସେମାନେ ଭାବନ୍ତି ଯେ ଏଇ ଦେବତାମାନଙ୍କର ଆରାଧନା କଲେ ଆମେ ଖୁବ୍ ଶୀଘ୍ର ଆମେ ଫଳ ପ୍ରାପ୍ତ ହେଇଯିବା, ଭଗବାନଙ୍କର ଆରାଧନା କଲେ ଖୁବ୍ ଶୀଘ୍ର ଫଳ ପ୍ରାପ୍ତ ହେଇପାରିବା। ତେଣୁ ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି ସେମାନେ କ'ଣ ହୁଏ ତାଙ୍କର ଗତି ନା ସେମାନେ ଯାଆନ୍ତି ଦେବତା ଦେବା ଦେବଲୋକକୁ ସେମାନେ ଯିବେ। ସେଇଭଳି ଭାବରେ ଯାଆନ୍ତି ଦେବତା ଦେବା ପିତୃ ଯାଆନ୍ତି ପିତୃଲୋକା, ଯେଉଁମାନେ ପିତାମାତାଙ୍କର ସେବା କରନ୍ତି ସେମାନେ ସେ ପିତୃଲୋକ ଅଛି ସେ ପିତୃଲୋକକୁ ସେମାନେ ଯିବେ, ତାଙ୍କର ପୃତ୍ୟୁ ସାରଣ ମୃତ୍ୟୁ ପରେ ସେମାନେ ସେ ପିତୃଲୋକକୁ ଯିବେ। ଏବଂ ଭୂତାଦି ଯାଆନ୍ତି ଭୂତେଜିଆ, ଯେଉଁମାନେ ଭୂତ ପ୍ରତ୍ୟେକରେ ପୂଜା କରନ୍ତି କିମ୍ବା ମନୁଷ୍ୟମାନଙ୍କୁ ପୂଜା କରନ୍ତି ସେମାନେ ସେଇ ଲୋକକୁ ଯିବେ ମୃତ୍ୟୁ ପରେ। ଏବଂ ଯାଆନ୍ତି ମଜାଦି ରୂପିମା, ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ସେମାନେ ଭଗବାନଙ୍କ ଧାମକୁ ଯିବେ। ଜୟ ଶ୍ରୀ ଗୁଣ୍ଡା ତେଣୁ ସେଇ ଭାବରେ ଇଏ ହେଉଛି ଭଗବାନ ଭଗବତୀ ସରସ୍ୱତୀ କହୁଛନ୍ତି ଯେ ତିନୋଟି ଦ୍ୱାର ରହିଛି ନକୁ ଯିବା ପାଇଁ, ତିନୋଟି ଦ୍ୱାର ରହିଛି ସେ କ'ଣ କ'ଣ ନା କାମ କ୍ରୋଧ ସଦା ଲୋଭମ ଦଶମାତ ଏତ ତେଣେ କାମ କ୍ରୋଧ ଲୋଭ। କାମ ହେଉଛି ମୁଖ୍ୟ, କାମର ଯେତେବେଳେ ଆସୁଛି ବାଧା ଆସୁଛି ସେଠି କ୍ରୋଧ ଆସୁଛି, ଏବଂ କାମଟା ଯେତେବେଳେ ପୂରଣ ହେଉଛି ସେତେବେଳେ ଲୋଭ ଆସୁଛି, ତେଣୁ ମୂଳ ହେଉଛି କାମ। ତେଣୁ ଏଇ ତିନୋଟି କାମ କ୍ରୋଧ ତଥା ଲୋଭ ଦଶମାତ ଏତ ତେଣେ ତେଜେ ଏଇ ତିନିଟାକୁ ତ୍ୟାଗ କରିବା ପାଇଁ ଭଗବତୀତାର ସରସ୍ୱତୀ। ତେଣୁ ଇଏ ଯେଉଁ ସବୁ ଅଛି କାମ କ୍ରୋଧ ଲୋଭ ମୋହ ମଦ ମତ୍ସ୍ୟ ଇତ୍ୟାଦି, ଏବଂ ବିଶେଷ ଭାବରେ ଆମର 6ଟି ବେଗ ରହିଛି ଆମର ଉପଦେଶ ଆମକୁ ବର୍ଣ୍ଣନା କରାଯାଇଛି। ବାସ ବେଗମ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ପୃଷ୍ଟ ବେଗମ ଏତାନ୍ ବେଗାଙ୍କ ବିଷୟ ଧୀର ସର୍ବାମୁଖୀ କୃତି ସା ଶିଷ୍ୟା। ଏଇ ବେଗ ଥିବାରୁ ଆମେ ଅଧୀର ଅବସ୍ଥାରେ ଅଛେ। ଅଧୀର ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଧୀର ବ୍ୟକ୍ତି ଆଉ ଗୋଟେ ହେଉଛନ୍ତି ଅଧୀର ବ୍ୟକ୍ତି। ଧୀର ବ୍ୟକ୍ତି କେଉଁମାନେ ନା ଯେଉଁମାନେ ଏ ବେଗକୁ ସହ୍ୟ କରିପାରନ୍ତି, ଯଦିଓ ଏ ଅସହ୍ୟ ବେଗ କିନ୍ତୁ ସେମାନେ ଧୀର ବ୍ୟକ୍ତି ଯେଉଁମାନେ ସେମାନେ ଏ ବେଗକୁ ସହ୍ୟ କରିପାରନ୍ତି। ଭଗବତୀତାର ଗୁପ୍ତ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଦେହି ନସ୍ମିନ୍ ତଥା ଦେହେ କୁମାର ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ତତ୍ର ନ ମୂଲ୍ୟ। ଯେଉଁମାନେ ଧୀର ବ୍ୟକ୍ତି ସେମାନେ କେବେ ମୂଲ୍ୟ ହୁଅନ୍ତିନି ବା ବିଚଳିତ ହୁଅନ୍ତିନି। ଯେମିତି ଦେହି ବା ଜୀବ ଏ ଶରୀରରେ ବିଭିନ୍ନ ପରିବର୍ତ୍ତନ ଶରୀର ପରିବର୍ତ୍ତନ ହେଉଛି, କେତେବେଳେ ଛୋଟ ଶିଶୁ ଅବସ୍ଥାରେ ସେ ରହୁଛି ଶରୀର, ପୁଣି କେତେବେଳେ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି, ପୁଣି କେତେବେଳେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି। ତେଣୁ ଏ ଶରୀରର ପରିବର୍ତ୍ତନରେ ତାର ପରିବର୍ତ୍ତନ ହେଉଛି। ତେଣୁକରି ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଯେତେବେଳେ ଶରୀର ଶରୀର ତ୍ୟାଗ କରନ୍ତି ସେତେବେଳେ ସେମାନେ ମୂଲ୍ୟ ହୁଅନ୍ତି ନାହିଁ। ତେଣୁ ଏଇ ଯେଉଁ ବେଗ ରହିଛି ଏ ବେଗ ଦ୍ୱାରା ସମସ୍ତେ ଅଧୀର ଅବସ୍ଥାରେ ଅଛନ୍ତି। ବାତ ବେଗମ କହିବା ବେଗ କହିବା ସମସ୍ତଙ୍କ ଲୋକଙ୍କର କହିବାର ବେଗ ରହିଛି, ଏ ନିଜକୁ ନିଜର କଥା କହିବାଟାକୁ ସଂଯମ କରିପାରନ୍ତିନି, ସେଥିପାଇଁ ସେମାନଙ୍କ ପାଇଁ ଅନୁମୋଦନ କରାଯାଇଛି ସେମାନେ ମୌନବ୍ରତ ଅବଲମ୍ବନ କରିବେ ମୌନବ୍ରତ। କାରଣ ବାସ ବେଗ ଗୋଟେ ସେଟା ଗୋଟେ ବେଗ ସମସ୍ତଙ୍କର କହିବା ପାଇଁ ରହିଛି କଥା କହିବା ବାସ ବେଗ। କିନ୍ତୁ ଯଦି ଆମେ ଭଗବାନଙ୍କ କଥା କହିବା তাহলে আমরা এই বাচ্য বেগম আমার অধীনে রয়েছে বা বাচ্য বেগকে আমি নিয়ন্ত্রণ করিপার। তো সেইভাবে মনর বেগ অর্জুন কিন্তু মনর বেগ রয়েছে চঞ্চল নি মন কৃষ্ণ প্রমাথি বলবদ্ধিবং তসানন্দ বিক্রম মানি বায়ু রীব শুষ্ক মনর বেগ এমনকি আমার বায়ুকে যেমনি কন্ট্রোল করা বা নিয়ন্ত্রণ করা দুষ্কর বা খুব কষ্টকর বা সম্ভব নয় অসম্ভব সেভাবে মনকে মধ্য নিয়ন্ত্রণ করা মধ্য অসম্ভব অর্জুন কৌশল। তেমন মা পাঁচ বেগ মনসা ক্রোধ বেগ ক্রোধ যেমন ক্রোধ আসুচি সেমানে কেমনি কেতে বিভিন্ন প্রকার কাণ্ডকারখানা সব করছেন বিভিন্ন প্রকার বহুত গণ্ডগোল ইত্যাদি বহুত হিংসা আচরণ সব করছেন এই ক্রোধ অবসর থেকে। এবং লোভ মধ্যে রয়েছে লোভর দ্বারা কে কেতে বিভিন্ন প্রকার পাপ কার্য মধ্যে করছেন বাচ বেগম মনসা ক্রোধ বেগম জিহ্বা বেগম জিহ্বা জিহ্বার দুই প্রকার বেগ রয়েছে এটা হচ্ছে কথা কহিবার বেগ আর গোটা হচ্ছে রসনা খাদ্য গ্রহণ করিবার বেগ। তেমন এই জিহ্বা বেগ আমি কেমিতি নিয়ন্ত্রণ করিবা না কথা কহিবার বেগ যে রয়েছে তাকে আমি ভগবানের কথা যদি কহিবা তাহলে আমি জিহ্বা বেগ নিয়ন্ত্রণ করিপারিবা। যদি কে কিছু জানুনি ভগবান কথা কহিপারুনি তাহলে আমি ভগবানের মহামন্ত্র কীর্তন করিপারিবা হরে কৃষ্ণা 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 হরে 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 রাম 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 হরে হরে এই মাধ্যমে আমার জিহ্বার বেগকে আমি নিয়ন্ত্রণ করিপারিবা। তো সেইভাবে আমি যে রসনা বেগ রয়েছে বা খাদ্য গ্রহণ করিবার বেগ বিশেষ ভাবে বিভিন্ন প্রকার যে আমিষ দ্রব্য খাওছেন বিভিন্ন প্রকার নিশা পান করছেন এইসব জিহ্বার বেগ আমার জিহ্বার বেগরে উদাহরণ দেবে মৎস্যর বেগ দিয়ে মৎস্য মাছ মাছ যদিও তার শক্তি রয়েছে সে বহু দূরত যদি কিছু বিপদ আছে সে জাঁপারিব মাছর এইভাবে শক্তি রয়েছে কিন্তু যেতবে জনে বংশী কণ্টা বংশী কণ্টা পকাউছি বংশীরে গোটে টিপ কণ্টার গোটে টিপ পকাই ছাড়ি সে মাছ তার জিহ্বার লালসাকে বন্ধ করিপার নিয়ন্ত্রণ করিপার সেইভাবে যেতবে সে সেটা ফায়দা পাই বসছে সেতবে তার সে সেটি মৃত্যু বরণ করিয়া তেমন ইয়ে হচ্ছে জিহ্বার বেগ সেইপাই আমার ভক্তিনাথ ঠাকুর কৌশল যে মহাপ্রসাদ গোবিন্দ যে পাঠ করছে কোন কথা যে তার মধ্যে জিহ্বাটি লোভময় সুদূর জীব ফেলে বিষয় সাগর যেতে আমার সব এই ভৌতিক জগতের যে বিষয়ভোগ রয়েছে তা দেহে সবু বড় বা মানে বিষয় ভোগ করিবা পাই যেটা মাধ্যম তা হচ্ছে জিহ্বা তার মধ্যে জিহ্বা লোভময় সুদূর তেমন এই লোভকে জিতিবা বহু কঠিন সংসার কিন্তু কৃষ্ণ দয়া পরিবার জিহ্বা দ্বারা সুপ্রসাদ আনন্দ তেমন ভগবানের প্রসাদ আমি গ্রহণ করিবা সেতবে সে জিহ্বার বেগকে আমি মানে নিয়ন্ত্রণ করিপারিবা। এবং উদার বেগ যে ক্ষুধা হচ্ছে বা তৃষা হচ্ছে উদার বেগ রয়েছে এবং উপাস পাইলে যৌন বেগ তেমন এই যে ছটি বেগ রয়েছে এ বেগকে যেমানে নিয়ন্ত্রণ করিপার সে ধীর ব্যক্তি বলে কুহযায় আমার ভাগবত বর্ণনা করা যাই দশম স্কন্ধ তৃতীয় অধ্যায়ে যে বিক্রীতং ব্রজবদ্ভির ইদং চ বিষ্ণু শ্রদ্ধামৃত অনুসুয়া অথবা পন্নেজ ভক্তিং পরাং ভগবতি প্রতিলভ্য কাম রুদ্রূপম আশু অপনতি অচিরেণ ধীর আমি এই যে অধীর অবস্থায় আছে আমরা এই যে বেগকে আমি সহ্য করিপারুনি এমনকি বহু বড় বড় মুনি ঋষি মধ্যে সে বেগকে সহ্য করিপারি না আমার উদাহরণ দেওয়া যায় বিশ্বামিত্র ঋষি যেটি 60,000 বর্ষ তপস্যা কলে কিন্তু মেনকাকার কেবল কাচর রুমুন শব্দ শুনিকি সে আউ এ তাঁর কাম বদকে সহায় করে পারে সেভাবে ভাবে সবাই মনে জানা চাই কিলে যে কি জল মধ্যে রাইতিলি বৃন্দাবন যমুনা রে জল ভিতরে রাইতিলি সে তপস্যা করছিল এতে তাঁর সিদ্ধি দিলা জল ভিতরে মানুষ কি রাইতে আমি প্রাচীন কহিলে আমি মৃত্যুবরণ করিবা কিন্তু তাঁকর এতে সিদ্ধি থিলা সেতে শক্তি থিলা সে জল ভিতরে 10,000 বর্ষ রহিপারিথিলে କିନ୍ତୁ ତଥାପି ଏ ଯେ ସେମିତି ଖାଇକି ମଧ୍ୟ ସେ ଯେତେବେଳେ ଦେଖିଲେ ଦୁଇଟି ମୀନ ଦମ୍ପତିଙ୍କର ଯେତେବେଳେ ସେମାନେ ସ୍ତ୍ରୀ ସମୟ କରିଛନ୍ତି ଗୋଟେ ମୀନ, ସେଥିପାଇଁ ସେ ମଧ୍ୟ ସେ କାମ ଦ୍ୱାରା ଆକର୍ଷିତ ହେଇକି ଆସେ। ତାପରେ ସେ ପୁଣି ସେ ଜଳ ମଧ୍ୟରୁ ବାହାରି ଆମର ଯେଉଁ ମାନ୍ୟତା ରାଜା ଅଛନ୍ତି ତାଙ୍କର କନ୍ୟା ବିବାହ କରିବା ପାଇଁ ଯାଇକି ତାଙ୍କର ପ୍ରାର୍ଥନା କରେ। ତେଣୁ ରାଜା ମାନ୍ୟତା କହିଲେ ଯେ ସେ ଦେଖିଲେ ଏ ଯେଉଁ ସୌଭେନ ଋଷି ଇଏ ବହୁତ ବୃଦ୍ଧ ହେଇଯାଇଛି, କିନ୍ତୁ ଯଦି ସେ ମନା କରିଦେବେ କି ସେ ଅଭିଶାପ ପ୍ରଦାନ କରିବେ, ସେଥିପାଇଁ ସେ କହିଲେ ଯେ ଆମର ସ୍ୱୟମ୍ବର ହେବାର ଅଛି, ତେଣୁ ଆପଣ ସେ ସ୍ୱୟମ୍ବରକୁ ଆସନ୍ତୁ, ଆମର କନ୍ୟା ଯାହାକୁ ଯଦି ପସନ୍ଦ କରିବେ ଆପଣଙ୍କୁ ତାହେଲେ ସେ ବ୍ୟବହାର କରିବେ। ତେଣୁ ସୌଭେଣୀ ସେଟା ଜାଣିପାରି ତାଙ୍କର ଯେଉଁ ସିଦ୍ଧି ଶକ୍ତି ଥିଲା, ଯୋଗ ସିଦ୍ଧି ଥିଲା, ସେ ଯୋଗ ସିଦ୍ଧି ବଳରେ ନିଜକୁ ଗୋଟେ ଅପୂର୍ବ ସୁନ୍ଦର ଯୁବକ ଶରୀରରେ ପରିଣତ କଲେ। ଯଦିଓ ସେ ବୃଦ୍ଧ ଦେଖିଥିଲେ କିନ୍ତୁ ନିଜକୁ ବହୁତ ସୁନ୍ଦର ଯୁବକ ଶରୀରରେ ପରିବର୍ତ୍ତନ କଲେ। ତେଣୁ ଯେତେବେଳେ ସ୍ୱୟମ୍ବର ହେଲା ସମସ୍ତ 50 ଜଣ ତାଙ୍କ ଝିଅ ସମସ୍ତେ ତାଙ୍କୁ ବରଣ କଲେ ବିବାହ କଲେ। ତେଣୁ ଏଇଭଳି ଭାବରେ ଆମର ବର୍ଣ୍ଣନା କରାଯାଇଛି, ରାମାୟଣରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଲକ୍ଷ୍ମଣ ଯେତେବେଳେ ବର୍ଷା ଦିନ ଚାଲିଯାଇଛି, ବର୍ଷା ଦିନ ଚାଲିଗଲା ପରେ ସୁଗ୍ରୀବ ଆସିବା କଥା, ଭଗବାନ ରାମଚନ୍ଦ୍ର ପାଖକୁ ଆସିବା କଥା, ବାଳୀକୁ ଯେତେବେଳେ ଭଗବାନ ରାମଚନ୍ଦ୍ର ହତ୍ୟା କରିସାରିଥିଲେ ସେତେବେଳେ ବାଳୀ ସେ କିସ୍କିନ୍ଧାର ରାଜା ହେଇଛନ୍ତି ଏବଂ କିସ୍କିନ୍ଧାର ରାଜା ହେଇଥିଲେ ସେ ସମୟ ଦେଇଛନ୍ତି ବର୍ଷା ଦିନ ପରେ ଆମେ ଯିବା ଲଙ୍କା ଉପରେ ଆକ୍ରମଣ କରିବା, କିନ୍ତୁ ବର୍ଷା ଦିନ ଚାଲିଗଲା ପରେ ମଧ୍ୟ ସୁଗ୍ରୀବ ଫେରୁନାହାନ୍ତି। ତେଣୁ ଲକ୍ଷ୍ମଣ ପୁଣି ସେ ଯେଉଁ ଥିଲେ ଯେଉଁ ପର୍ବତ ଉପରେ ଥିଲେ ସେ ପର୍ବତରୁ ଆସି ସେ ଯାଇଛନ୍ତି ସେହି କିସ୍କିନ୍ଧା ରାଜାକୁ ଯାଇଛନ୍ତି ଏବଂ ଭୀଷଣ କ୍ରୋଧ ପ୍ରକାଶ କରିଛନ୍ତି। ସେହି ସମୟରେ ଯେଉଁ ସୁଗ୍ରୀବ ଯିଏକି ବାଳୀଙ୍କ ପତ୍ନୀ ତାରାକୁ ମଧ୍ୟ ସେ ଗ୍ରହଣ କରିଥିଲେ, ସେ ତାରାକୁ ଭଗବାନ ଲକ୍ଷ୍ମଣଙ୍କୁ ବହୁତ ତାଙ୍କର କ୍ରୋଧକୁ ଶାନ୍ତ କରିଛନ୍ତି, ବିଭିନ୍ନ କଥା କହିଛନ୍ତି। ତେଣୁ ସେ କିଛି କହିଛନ୍ତି ଯେ ବିଶ୍ୱାନ୍ତ ଋଷି ଯିଏକି ଏତେ ବଡ଼ ବିରାଟ ଋଷି ଥିଲେ କିନ୍ତୁ ସେ ମଧ୍ୟ ଯେତେବେଳେ ମେନକାଙ୍କର କାମ ଦ୍ୱାରା ମେନକାଙ୍କ ଦ୍ୱାରା ଆକାଶରେ ବନ୍ଧା ହେଲେ ସେତେବେଳେ ତାଙ୍କୁ 10 ବର୍ଷ ଗୋଟେ ଦିନ ହିଁ ଲାଗିଥିଲା ଗୋଟେ ବର୍ଣ୍ଣନା କରାଯାଇଛି ରାମାୟଣ। ତେଣୁ ଏଇଭଳି ଭାବରେ ଯେତେ ସବୁ ଆମର ରହିଛି ବେଗ ସବୁ ରହିଛି, ଏଇ ବେଗଟା କେମିତି ଆମେ ନିୟନ୍ତ୍ରଣ କରିବା ନା ଆମେ ଯଦି ଭଗବାନଙ୍କ କଥା ଶ୍ରବଣ କରିବା। ବିକ୍ରୀଡ଼ିତମ୍ ବ୍ରଜବନ୍ଧୁବି ଇଦାଞ୍ଚ ବିଷ୍ଣୁ, ଭଗବାନଙ୍କର ଯେଉଁ ବିଭିନ୍ନ ଲୀଳା ସବୁ ହେଇଛି ବୃନ୍ଦାବନରେ, ବିଶେଷ ଭାବରେ ବୃନ୍ଦାବନରେ ଯେଉଁ ଉପବଧୁମାନଙ୍କ ସହିତ ଯେଉଁ ଲୀଳା ସବୁ ହେଇଛି, ଏଇଟା ଯେଉଁମାନେ ଶ୍ରଦ୍ଧାଙ୍କ ଅନୁସରଣୀୟ କଥା ବନେଇଛ, ଯେଉଁମାନେ ଶ୍ରଦ୍ଧା ସହିତ ଭଗବାନଙ୍କ କଥା ଶ୍ରବଣ କରିବେ ବା ଯେଉଁମାନେ ବର୍ଣ୍ଣନା କରିବେ, ପରମ୍ପରାରେ ବର୍ଣ୍ଣନା କରିବେ, ଗୁରୁ ଶିଷ୍ୟ ପରମ୍ପରାରେ ବର୍ଣ୍ଣନା କରିବେ, ମନ ନିଜ ମନ ଇଚ୍ଛା ବର୍ଣ୍ଣନା କଲେ ସେଟା ଠିକ୍ ହବ। ତେଣୁ ଭକ୍ତି ପରାୟଣ ଭଗବାନ ପ୍ରତି ଲବ୍ଧ କାମ, ଆମେ ଯଦି ଭଗବାନଙ୍କ କଥା ଶ୍ରବଣ କରିବା ତାହେଲେ କ'ଣ ହବ ନା ଆମେ ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହବ ଏବଂ ଆମର ହୃଦୟରେ ଯେଉଁ କାମରୋଗ ଇତ୍ୟାଦି ସବୁ ରହିଛି ଯାହାକି ଭବରୋଗ ବୋଲି କୁହାଯାଉଛି ସେଥିରୁ ଆମେ ମୁକ୍ତ ହେଇପାରିବା ଏବଂ ଆମେ ଖୁବ୍ ଶୀଘ୍ର ଅଚିରେଣ ଖୁବ୍ ଶୀଘ୍ର ଆମେ ଧୀର ଭକ୍ତିରେ ପରିଣତ ହେଇପାରିବା। ତେଣୁ ଯେହେତୁ ଏଇସବୁ ଅସହ୍ୟ ବେଗ ରହିଛି ସେଥିପାଇଁ ସେମାନେ ଭଗବାନଙ୍କର ଭକ୍ତି ଆଚରଣ କରିପାରୁ ନାହାନ୍ତି, ଇଏ ଗୋଟେ କାରଣ। ଦ୍ୱିତୀୟ କାରଣ ହେଲା ଶକ୍ତି ତ୍ରୟୁଣା, ଭଗବାନଙ୍କର ଶକ୍ତି ଯେଉଁ ରହିଛି, ଭଗବାନଙ୍କ ଶକ୍ତି ହେଉଛି ଅନେକ ପରାଶ ଶକ୍ତି ବିଭିଧିକ ସୂର୍ଯ୍ୟ ଭଗବାନଙ୍କର ଆମର ଉପନିଷଦରେ ମନା କରାଯାଇଛି ଯେ ନଦଶ କାର୍ଯ୍ୟ କାରଣ ବିଦ୍ୟତେ ନଦ ସଂସ୍ଥା ନିଦିକଷ୍ଟ ଦୃଶ୍ୟତେ ପରାଶ ଶକ୍ତି ବିଭିଧିକ ସୂର୍ଯ୍ୟ ସ୍ୱଭାବ ଜ୍ଞାନ ବଳ କ୍ରିୟାତ, ଭଗବାନଙ୍କ ଶକ୍ତି ଅନନ୍ତ ରହିଛି ଏବଂ ଭଗବାନଙ୍କର କାର୍ଯ୍ୟ କାରଣ ସବୁ ନାହିଁ। ଯେମିତି ଆମେ ଭୌତିକ ଜଗତ ଦେଖିବା ଯେକୌଣସି କାର୍ଯ୍ୟ ହେଉଛି ତାର ଗୋଟେ କାରଣ ରହିଛି, କିନ୍ତୁ ଭଗବାନଙ୍କର କୌଣସି କାରଣ ନାହିଁ, ସେଥିପାଇଁ ଭଗବାନଙ୍କୁ କୁହାଯାଉଛି ସର୍ବକାରଣ କାରଣ, ସିଏ ସବୁକିଛି ସବୁକିଛିର ଯେଉଁ ଉତ୍ପତ୍ତି ହେଉଛି ସେଥିପାଇଁ ସେ କାରଣ, କିନ୍ତୁ ତାଙ୍କର ଉତ୍ପତ୍ତିର କିଛି କାରଣ ନାହିଁ, ନିଷ୍କାରଣ ଆୟ ପୂର୍ବରୁ ସେ ଭଗବାନଙ୍କ ସ୍ତୁତି କରିଛନ୍ତି ନମୋ ନମସ୍ତେ କ୍ଷୀର କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣ, ଭଗବାନ ହେଉଛନ୍ତି ସବୁକିଛି କାରଣ ମୂଳ କାରଣ ଏବଂ ତାଙ୍କର କେହି କାରଣ ନାହିଁ। ସମସ୍ତା ଅଧିକାର ସଦୃଶ୍ୟତେ ଭଗବାନଙ୍କ ସହିତ କି ସମାନ ହେଇପାରିବେ ନାହିଁ କି ଭଗବାନ ଠାରୁ ଅଧିକ କଥା କଣ କହିବେ। ତେଣୁ ପରାଶ ଶକ୍ତି ବିବିଧୈବ ସ୍ୟତେ, ଭଗବାନଙ୍କ ଶକ୍ତି ହେଉଛି ଅନେକ ବିବିଧ ଏବଂ ମୁଖ୍ୟତଃ ତାକୁ ତିନି ଭାଗ ବିଭକ୍ତ କରାଯାଇଛି। ତ୍ରିସତ୍ତା ଶକ୍ତି ତ୍ରୟାଦି ଯୋଗ ହେଉଛି ମୁଖ୍ୟତଃ ତାକୁ ତିନି ଭାଗ ବିଭକ୍ତ କରାଯାଇଛି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟାତ ଭଗବାନଙ୍କ ଶକ୍ତିକୁ ଏଇ ଯେଉଁ ଜ୍ଞାନ ଭଗବାନଙ୍କର ଯେଉଁ ଜ୍ଞାନ ଭଗବାନଙ୍କର ଯେଉଁ ବଳ ରହିଛି ଭଗବାନ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ଇଏ ତାଙ୍କୁ କାର୍ଯ୍ୟ କରିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ୁନି। ଭଗବାନ ଯେତେବେଳେ ଯେଉଁ ସଂକଳ୍ପ କରୁଛନ୍ତି ସେତେବେଳେ ସେସବୁ କାର୍ଯ୍ୟ ହେଇଯାଉଛି। ଏ ହେଉଛି ସ୍ୱାଭାବିକ ଭଗବାନଙ୍କର ଏ ହେଉଛି ଶକ୍ତି। ବା ଆଉ ଗୋଟେ ପ୍ରକାର ଦେଖିବା ଭଗବାନଙ୍କର ତିନି ପ୍ରକାର ଶକ୍ତି କ'ଣ କ'ଣ ନା ଗୋଟେ ହେଉଛି ଉଚ୍ଚତର ଶକ୍ତି, ଗୋଟେ ହେଉଛି ନିଚତର ଶକ୍ତି, ଆଉ ଗୋଟେ ହେଉଛି ତଟସ୍ଥ ଶକ୍ତି। ଆମେ ମଧ୍ୟ ଭଗବାନଙ୍କର ଶକ୍ତି ଭଗବାନଙ୍କର ଉଚ୍ଚତର ଶକ୍ତି ଯେଉଁ ରହୁଛି ଏ ବୌଦ୍ଧ ଭିତରେ ଉର୍ଦ୍ଧ୍ୱରେ ସେସବୁ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ବୋଲି କୁହାଯାଉଛି। ଏବଂ ଏଇ ବୈତିକ ଜଗତ ଯାହା ସବୁ ଦେଖୁଛେ ଇଏ ଭଗବାନଙ୍କର ବହିରଙ୍ଗା ଶକ୍ତି ବା ମହାମାୟା, ସେ ହେଉଛି ଯୋଗ ମାୟା, ଏ ହେଉଛନ୍ତି ମହାମାୟା। ଏବଂ ଜୀବ ହେଉଛି ଏଇ ଦୁଇଟିର ମଧ୍ୟବର୍ତ୍ତୀ ସ୍ଥାନ, ତଟସ୍ଥ ଶକ୍ତି ବୋଲି କୁହାଯାଉଛି। ପ୍ରକୃତରେ ଯଦିଓ ଭଗବାନଙ୍କର ଜୀବ ହେଉଛି ଭଗବାନଙ୍କର ଅଂଶ ଏବଂ ଭଗବାନଙ୍କର ସେ ହେଉଛି ଉନ୍ନତ ଶକ୍ତି, ଆମେ ଜୀବ ଭଗବାନଙ୍କର ଉଚ୍ଚତା ଶକ୍ତି କିନ୍ତୁ ବା ପରାଶକ୍ତି, କିନ୍ତୁ ଆମେ ଯେତେବେଳେ ଆମର ଯେଉଁ ସ୍ୱାଧୀନତାର ଅପବ୍ୟବହାର କରୁଛେ ସେତେବେଳେ ଆମେ ଏଇ ନିଜ ଶକ୍ତି ଭିତରେ ରହୁଛେ, ମହିଳା ଶକ୍ତି ଭିତରେ ଆମେ ରହୁଛେ, ତାର ଅଧୀନରେ ଆମେ ରହୁଛେ। ଗୁଣାୟ ଅଧିଗୁଣାୟ ଯେତେ ଯେଉଁ ଗୁଣ ରହିଛି, ତ୍ରିଗୁଣ ରହିଛି ଭଗବାନଙ୍କର ସତ୍ୱ ରଜ ତମ, ତ୍ରିଗୁଣ ଭିତରେ ଆମେ ବନ୍ଧା ହେଇକି ରହିଛେ। ସତ୍ୱ ରଜ ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବନ୍ଧନତି ମା ବାହୁ ଦେହେ ଦେହିନ ମଧ୍ୟ। ଆମେ ସମସ୍ତେ ଏଇ ସତ୍ୟଗୁଣ, ରଜଗୁଣ ଏବଂ ତମଗୁଣ ଏଇ ତିନି ଗୁଣରେ ଆମେ ବନ୍ଧା ହେଇକି ରହିଛେ। ତେଣୁ ଯଦି ଆମେ ଏଇ ଗୁଣ ଭିତରେ ବନ୍ଧା ହେଇକି ରହିଥିବା ହେତୁ ଆମେ ଭଗବାନଙ୍କର ଭକ୍ତି କରିପାରୁନି। ଯେଉଁମାନେ ଗୁଣର ଉଦ୍ୟୋଗ କଲେଣି ସେମାନେ ଭଗବାନଙ୍କର ନିଶ୍ଚିତ ଭାବରେ ଭକ୍ତି କରିବେ। ଆମେ ଯେହେତୁ ଗୁଣ ଭିତରେ ବନ୍ଧେଇକି ରହିଛେ ତେଣୁ ଭଗବାନଙ୍କର ଆମେ ଭକ୍ତି କରିପାରୁନି। କିନ୍ତୁ ଏଇ ଗୁଣ ଭିତରେ ବନ୍ଧା ହେଇକି ଥିଲେ ମଧ୍ୟ ମାଛ ଯୋଉ ଅବ୍ୟବଚାରଣ ଭକ୍ତି ଯୋଗେନ ସେବତେ ସର୍ବଗୁଣ ସମତି କେହି ତା ବ୍ରହ୍ମ ଭୂଆ ପ୍ରକଟ ଭଗବତର ଚତୁର୍ଶ୍ରଦ୍ଧାରେ ଭଗବାନ କହିଛନ୍ତି। ଏ ଗୁଣ ଭିତରେ ବନ୍ଧା ହେଇକି ରହିଥିଲେ ମଧ୍ୟ ଯଦି ଆମେ ଭକ୍ତି କରିବା ତାହେଲେ ମଧ୍ୟ ଆମେ ଏଇ ଗୁଣରୁ ମୁକ୍ତ ହେଇପାରିବା। ଏବଂ ଦି କହିଲେ ଭଗବାନଙ୍କର ଜ୍ଞାନ, ସମସ୍ତେ ଯିଏ ଯେତେ ଜ୍ଞାନ ପାଉଛନ୍ତି ବା ବୁଦ୍ଧି ପାଉଛନ୍ତି ବୁଦ୍ଧିକୁ ଦି ବୋଲି କୁହାଯାଉଛି। ବୁଦ୍ଧି ହେଉଛି ଭଗବାନଙ୍କର ସେ ବୁଦ୍ଧି ଆସୁଛି ଭଗବାନ କହୁଛନ୍ତି ତେଷାଂ ସତସଂଯୁକ୍ତାନାଂ ଭଜତାଂ ପୂର୍ବକଂ ଦଦାମି ବୁଦ୍ଧି ଯୋଗଂ ତାଂ ଯେନ ମା ଉପଜାନ୍ତି ତେ। ଭଗବାନ କୋଉଠି କାହାକୁ ପ୍ରକୃତ ବୁଦ୍ଧି ପ୍ରଦାନ କରନ୍ତି, ଯୋଉ ବୁଦ୍ଧି ଫଳରେ ସେ ଭକ୍ତି ଯୋଗ ଆଚରଣ କରିପାରିବେ। ଏ ଯେଉଁମାନେ ଭଗବାନଙ୍କ ସହିତ ସବୁବେଳେ ଯୁକ୍ତ ହେଇକି ରହିଛନ୍ତି ତେଷାଂ ସତସଂଯୁକ୍ତାନାଂ ଭଜତାଂ ଭଗବାନଙ୍କ ଯେଉଁମାନେ ଭକ୍ତି କରୁଛନ୍ତି ପ୍ରୀତିପୂର୍ଣ୍ଣ ଭକ୍ତି ଯେଉଁମାନେ କରୁଛନ୍ତି ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରୁଛନ୍ତି ବୁଦ୍ଧି ଯୋଗନ୍ତା, ଯେଉଁ ବୁଦ୍ଧି ମାଧ୍ୟମରେ ଆମେ ଭଗବାନ ପାଖକୁ ଯାଇପାରିବୁ। ତେଣୁ ଏଇ ବୁଦ୍ଧି ବିଭିନ୍ନ ସ୍ତରର ବୁଦ୍ଧି ରହିଛି, ବିଭିନ୍ନ ସ୍ତର ଭଗବତ ଗୀତାରେ ଭଗବାନ ବିଭିନ୍ନ ପ୍ରକାର ବୁଦ୍ଧିର ବ୍ୟବସ୍ଥା ସବୁ ବର୍ଣ୍ଣନା କରିଛନ୍ତି। ଅଳ୍ପ ମେଧସା ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ କ'ଣ କରନ୍ତି ନା ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଅନ୍ତମୃତ୍ୟୁ ଫଳନ୍ତି ଏସାନ୍ ତଦ ଭଗବତୀ ଅଳ୍ପ ମେଧସାନ୍ ଦେବାନ୍ ଦେବଜନ ଯାଆନ୍ତି ମଦବକ୍ତା ଯାଆନ୍ତି ନାମନ୍ତି। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେଥିପାଇଁ ସେମାନେ ଭଗବାନଙ୍କ ଭକ୍ତି ଆଚରଣ କରିପାରୁ ନାହାନ୍ତି। ତେଣୁ ସେମାନେ କ'ଣ କରୁଛନ୍ତି ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, ଯଦିଓ ଦେବାଦେବୀମାନେ ଅନ୍ତର୍ଗତ କାରଣ ଦେବାଦେବୀଙ୍କର ଯେତେବେଳେ ମୃତ୍ୟୁ ଯାକ ଧ୍ୱଂସ ହୋଇଯାଉ ସେତେବେଳେ ଦେବତାମାନେ ମଧ୍ୟ ନଷ୍ଟ ହୋଇଯାଉଛନ୍ତି ବା ବ୍ରହ୍ମାଙ୍କର ଗୋଟେ ଦିନରେ ସବୁ ଦେବତାମାନେ ମଧ୍ୟ ନଷ୍ଟ ଚାଲିଯାଉଛନ୍ତି, ତାଙ୍କର ସେମାନେ ବଞ୍ଚୁନାହାନ୍ତି ବା ବ୍ରହ୍ମାଙ୍କର ଗୋଟେ ଦିନ ପର୍ଯ୍ୟନ୍ତ ତାଙ୍କର ଆୟୁଷ ରହୁଛି। ତେଣୁ ଏଇ ଯେଉଁ ଦେବତାମାନଙ୍କର ଯେଉଁ ରହିଛି
ଯେଉଁମାନେ ଦେବତା ମାନେ ଅନ୍ତବତୁ ଦେବତା ମାନଙ୍କର ନିର୍ଦ୍ଦିଷ୍ଟ ସମୟ ରହିଛି ଆଉ ସେମାନେ ଯେଉଁ ଆମକୁ ବଳ ପ୍ରଦାନ କରିବେ ସେଇଟା ଆପଣଙ୍କୁ ସବୁଦିନ ପାଇଁ ରହିବ। ତେଣୁକରି କୁହନ୍ତି ଅନ୍ତବତୁ ପ୍ରାଣ ପେଶା ଯେଉଁମାନେ ଅଳ୍ପ ବୃତ୍ତି ସମ୍ପନ୍ନ ବ୍ୟକ୍ତି ସେମାନେ ଏଇ ଭଗବାନ ଭଗବାନଙ୍କୁ ଆରାଧନା ନ କରି ଭଗବାନ ଭକ୍ତି ନ କରି ସେମାନେ ଏଇ ଦେବାଦେବୀ ମାନଙ୍କୁ ପୁଣି ସେହି ଭାବରେ ଯେଉଁମାନଙ୍କର ବୈଜ୍ଞାନିକ ମାନଙ୍କ କହିବା ବୈଜ୍ଞାନିକ ମାନଙ୍କ ବୃଦ୍ଧି ହେଉଛି ବହୁତ ଉନ୍ନତ ତାହେଲେ ସେମାନେ ଅନ୍ତର୍ପଟେ ଭଗବାନଙ୍କ ଶରଣ ଯିବା କଥା ଭଗବାନ ଭକ୍ତି କରିବା କଥା କାହିଁକି ସେମାନେ ଭଗବାନ ଗ୍ରହଣ କରୁନାହାନ୍ତି ଆମର ଭଗବାନଙ୍କ ସତ ମଧ୍ୟରେ ଭଗବାନ କଥା କହିଛନ୍ତି ଯେ ନାମ ଦୁଷ୍କୃତି ନ ମୂଢ଼ ନାଧନ ମାୟା ଆପଣଙ୍କ ଜ୍ଞାନ ଆଶ୍ରମ ଭାବନା ଏଇ ଚାରିଟା ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଯଦିଓ ସେମାନଙ୍କ ବୁଦ୍ଧି ଅଛି କିନ୍ତୁ ସେ ବୁଦ୍ଧିକୁ ଠିକ ଭାବରେ ସେମାନେ ବ୍ୟବହାର କରନ୍ତି ନାହିଁ। ସେମାନେ କିଏ କିଏ ନା ଯେଉଁମାନେ ମୂଢ଼ା ବା ବିବେକହୀନ ବ୍ୟକ୍ତି ବା ବୁଦ୍ଧିହୀନ ବ୍ୟକ୍ତି ଏବଂ ନରାଧନ ଯେଉଁ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଯଦିଓ କେତେଜଣଙ୍କର ବହୁତ ଜ୍ଞାନ ଅଛି ଯେମିତି ବୈଜ୍ଞାନିକମାନଙ୍କର ବହୁତ ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି ତେଣୁକରି ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଏହି ବୁଦ୍ଧିର ଯେଉଁ ଆଉ ଟିକେ ଉନ୍ନତ ସ୍ତର ଯେଉଁମାନେ ବୁଦ୍ଧି ରହିଛି ସେମାନେ ଭଗବାନଙ୍କର ଯେଉଁ ବ୍ରହ୍ମ ପ୍ରତୀତି ରହିଛି ବ୍ରହ୍ମ ସ୍ୱରୂପ ରହିଛି ସେଇ ବ୍ରହ୍ମ ସ୍ୱରୂପକୁ ଆରାଧନା କରନ୍ତି ଜ୍ଞାନ ମାର୍ଗରେ ବ୍ରହ୍ମ ଆରାଧନା ସେମାନେ କରନ୍ତି। ଆମର ସେ ଭାଗବତ ଦଶମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ବ୍ରହ୍ମା ସେବା କହୁଛନ୍ତି ଯେ ଯେ ନିଆ ବିମୁକ୍ତ ମାନିନ ତୈୟସ୍ତ ମହାଭାରତ ବିଶୁଦ୍ଧ ବୁଦ୍ଧେୟ ଆରୁହ ପୁଚ୍ଛେଣ ପରମ ପଦମ ତଥା ପତନ୍ତି ଅଧ ଅନାଥି ଯୁଷ୍ମ ଦଣ୍ଡ ସେମାନେ କହନ୍ତି ଅବିଶୁଦ୍ଧ ବୁଦ୍ଧ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ସେମାନେ ଭଗବାନଙ୍କ ପାଦପଦ୍ମକୁ ଆଦର ନ କରିକି ଅନାଦର କରି ସେମାନେ ଏଇ ବ୍ରହ୍ମ ଆରାଧନା ସେମାନେ କରନ୍ତି ଅସ୍ତଭାବ ଅବିଶୁଦ୍ଧ ବୁଦ୍ଧ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ତେଣୁ ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ସେମାନଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ। ଭଗବତ ଦଶଟାରେ ଭଗବାନ ସୀତା କହିଛନ୍ତି କ୍ଲେଶ ଓ ଦୀଗତର ସ୍ଥେଷା ମଦକ୍ତା ସକ୍ତେଷା ବହୁତ କଷ୍ଟ ସେମାନେ ସହାୟକ କରିବେ ଏବଂ ଯଦି ବା ସେମାନେ ବହୁତ କଷ୍ଟ ସ୍ୱୀକାର କରି ଏହି ବ୍ରହ୍ମସ୍ତରକୁ ଉନ୍ନୀତ ହୁଅନ୍ତି କିନ୍ତୁ ତଥାପି ସେଠାରେ ତାଙ୍କର ପତନ ହୋଇଯାଏ କାହିଁକି ଆରୁହ ପୃଚ୍ଛେଣ ପର ପଦମ ତଥା ପତନ୍ତି ଅଧ ଅନାଥ ଯୁଷ୍ମ ଦଣ୍ଡ ଯେହେତୁ ଭଗବାନଙ୍କ ପାଦପଦ୍ମରେ ସେମାନେ ଆଦର କରିନାହାନ୍ତି ତେଣୁ ଯେଉଁମାନେ ପ୍ରକୃତରେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହୁଛନ୍ତି ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି ଯେଉଁ ବୁଦ୍ଧି ମାଧ୍ୟମରେ ଜଣେ ଭକ୍ତି ଆଚରଣ କଲେ ତା ପୂର୍ବ ଶ୍ଳୋକ ସେଟା କୁହାଯାଉଛି ତେଣୁ କାହିଁକି ସେମାନେ ଭକ୍ତି ଆଚରଣ କରୁନାହାନ୍ତି ନା ଯେହେତୁ ତାଙ୍କର ଧି ବା ବୁଦ୍ଧି ଏତେ ଉନ୍ନତ ନୁହଁ ତେଣୁ ସେମାନେ ଭକ୍ତି ଆଚରଣ କରୁନାହାନ୍ତି ପୁଣି କହୁଛନ୍ତି ଯେ ପ୍ରପନ୍ନ ପାଳା ଦୂରନ୍ତ ସତ୍ତ୍ୱେ ଭଗବାନଙ୍କର ଭଗବାନଙ୍କୁ ଆମର ଯେଉଁ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଯେଉଁ ବିଭିନ୍ନ ସ୍ତୁତି କରିଛନ୍ତି ତା ଦ୍ୱାରା ସ୍ତୁତିରେ ଭଗବାନଙ୍କୁ ସତ୍ୟବ୍ରତ ବୋଲି କୁହାଯାଇଛି ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାଶ ଗୌନି ନିତଂଶ ସତ୍ୟ ସତ୍ୟାଶ ସତ୍ୟ ସତ୍ୟନେତ୍ରଂ ସତ୍ୟାତ୍ମକଂ ଶରଣଂ ପ୍ରପନ୍ନା ଭଗବାନଙ୍କର ସତ୍ୟବ୍ରତ କ'ଣ ସେ ସତ୍ୟବ୍ରତ ନା ଭଗବାନଙ୍କର ଇଏ ହେଉଛି ଘୋଷଣା ଯେ ଆମର ରାମାୟଣରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭଗବାନଙ୍କର ଶରଣରେ ଯିବେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଭଗବାନ ତାଙ୍କୁ ରକ୍ଷା କରିବେ ଯେମିତି ବିଭୀଷଣ ବିଭୀଷଣ ଯଦିଓ ରାବଣ ହେଉଛନ୍ତି ଭଗବାନଙ୍କର ରାବଣ ଭଗବାନଙ୍କ ସତ୍ୟ ଆଚରଣ କରୁଥିଲେ କିନ୍ତୁ ବିଭୀଷଣ ଯେତେବେଳେ ଆସିଲେ ଭଗବାନଙ୍କ ଶରଣ ନେବା ପାଇଁ ସେତେବେଳେ ଅନ୍ୟ ସମସ୍ତେ ତାଙ୍କୁ ଭଗବାନଙ୍କୁ ମନା କରୁଛନ୍ତି ନା ସେ ଶତ୍ରୁ ପକ୍ଷରୁ ଆସିଲେ ତାଙ୍କୁ ଆମେ ଶରଣ ଦେବାଟା ଠିକ୍ ହେବନି ଯେମିତି ସୁଗ୍ରୀବ ବା ଭଗବାନ ଲକ୍ଷ୍ମଣଦେବ ମଧ୍ୟ ସେଟା କହୁଛନ୍ତି ସେ ସତୀପଟରୁ ଆସିଛନ୍ତି। ତେଣୁ ଅନ୍ୟାନ୍ୟ ଯାନବାହନ ଇତ୍ୟାଦି ସମସ୍ତେ ମନା କରୁଥିଲେ ମଧ୍ୟ ଭଗବାନ ରାମଚନ୍ଦ୍ର କହିଲେ କ'ଣ ନା ଶକ୍ରଦେବ ପ୍ରପନ୍ନାୟ ତବାସ୍ମୃତି ଚ ଯାଚତେ ଅଭୟଂ ସ୍ୱୟଂ ଭୂତେଭ୍ୟୋ ଦଦାମ ଏତତ୍ ବ୍ରତମ୍। ଏ ଭଗବାନଙ୍କ ବ୍ରତ ଯେ ଯେଉଁମାନେ ଶକ୍ରଦେବ ପ୍ରପନ୍ନାୟ ଏଠି କହିଲି ନା ପ୍ରପନ୍ନ ପାଳାୟ ଭଗବାନ କାହିଁକି ପ୍ରପନ୍ନ ପାଳାୟ ବୋଲି କୁହାଯାଉଛି ନା ଯିଏ ଯେଉଁ ସ୍ତରରେ ଥାନ୍ତି ନା କାହିଁକି ଆମେ ଦେଖିଲେ ଯେ ବିଭୀଷଣ ଯିଏକି ତାଙ୍କର ଶତ୍ରୁଙ୍କର ଭାଇ ସେ ମଧ୍ୟ ଯଦି ଶତ୍ରୁଦେବ ମାନେ ଏକମାତ୍ର ଶତ୍ରୁଦେବ ଗୋଟେ ଥର ଅନେକ ଥର କହିବା ଦରକାର ଗୋଟେ ଥର ଯଦି ଶତ୍ରୁଦେବ ପ୍ରପନ୍ନାୟ ଯଦି ଥରେ ସେ ଭଗବାନଙ୍କ ସାମ୍ନାରେ ଯାଇ ତବାସ୍ମୃତି ତ ଯାହା ଚଳେ ମୁଁ ହେଉଛି ଆପଣଙ୍କର ଏଇଭଳି ଭାବରେ ସେ ପ୍ରାର୍ଥନା କରନ୍ତି ତାହେଲେ ଅଭୟ ସର୍ବଭୂତ ଯଦାମ ଏତ ବ୍ରତ ନ ତାହେଲେ ଇଏ ହେଉଛି ମୋର ବ୍ରତ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ସେଠି ଏକଥା କହି ଏଇ ସବୁକୁ କହି ସେ ବିଭୀଷଣଙ୍କୁ ଶରଣ ଦେଇଛନ୍ତି। ତେଣୁ ଭଗବାନଙ୍କ ଶରଣ ଯିବା ପାଇଁ ଯିଏ ଯେଉଁ ସ୍ତରରେ ଥାନ୍ତି ନା କାହିଁକି ସମସ୍ତେ ଭଗବାନଙ୍କ ଶରଣରେ ଯାଇପାରିବେ। ଭଗବତ ଗୀତା ନବମଧ୍ୟ ଭଗବାନ କହୁଛନ୍ତି ଯେ ଯେତେ ପାପଜନ ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ଭଗବାନ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ। ତେଣୁ ଯେଉଁମାନେ ପାପରୁ ମୁକ୍ତ ହେଇକି ଯଦି ଭଗବାନଙ୍କ ଶରଣରେ ଯିବେ ତାଙ୍କ କଥା ଆଉ କ'ଣ କହିବେ ସେଥିପାଇଁ ଭଗବତ ମଧ୍ୟ ଭଗବାନ କହୁଛନ୍ତି ଯେ କିମ୍ ପୁନର୍ବ୍ରାହ୍ମଣା ପୁଣ୍ୟା ଭକ୍ତ୍ୟା ରାଜସ ତଥା ଅନିତ୍ୟ ମସ୍କମ୍ ଲୋକମ୍ ଇନୁ ପ୍ରାପ୍ୟ ଭୂଷଣ। ଆଉ ଯେଉଁମାନେ ପୁଣ୍ୟକର୍ମରେ ରହିଛନ୍ତି ସେମାନଙ୍କ କଥା କ'ଣ କହିବା। ତେଣୁ ଯେ ଅଭିଷେକ ସୁଦ୍ରାଚାର ଭଜତେ ମା ମନ ଲେଖା ସାଧୁରେବ ସମନ୍ତବ୍ୟ ସର୍ଣ୍ଣା ଦୋଷୀ ଦୋଷ ଯିଏ ଯେଉଁ ସ୍ତରରେ ଥାନ୍ତି ନା କାହିଁକି ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ତାଙ୍କୁ ସାଧୁ ବୋଲି କହିବେ କାହିଁକି ନା ସେ ପ୍ରକୃତ ସ୍ଥିତିକୁ ଆସି ପହଞ୍ଚାଇଛି। ତେଣୁ ଭଗବାନଙ୍କର ଯେଉଁଛି ଭଗବାନ କନସିଡର କରନ୍ତି ନାହିଁ ଚିନ୍ତା କରନ୍ତି ନାହିଁ ଇଏ ପ୍ରକୃତରେ ମୋର ଶରଣ ନେବା ପାଇଁ ଯୋଗ୍ୟ କି ନାହିଁ ତେଣୁ ଯୋଗ୍ୟ ଅଯୋଗ୍ୟ ବିଚାର କରନ୍ତି ଭଗବାନ ସେଥିପାଇଁ ଭଗବାନଙ୍କୁ ପ୍ରପନ୍ନ ପାଳ ବୋଲି କହିଲେ। ଏବଂ ଦୂରତ ସତ୍ତ୍ୱେ ଭଗବାନଙ୍କ ଶକ୍ତିକୁ କେହି ଅତିକ୍ରମ କରିପାରିବେ ନାହିଁ ମମ ମାୟା ଦୂରତୟା ଦୈବୀ ଈଶା ଗୁଣମୟୀ ମମ ମାୟା ଦୂରତୟା ମାମେକ ଯେ ପ୍ରକୃତନ୍ତି ମାୟା ମେହିନ ଭଗବାନଙ୍କ ଶକ୍ତିକୁ ଆମେ ନିଜ ଚେଷ୍ଟା ବେଳରେ ଅତିକ୍ରମ କରିପାରିବା ନାହିଁ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ସେ ଶକ୍ତିକୁ ପାର ହେଇପାରିବା। ତେଣୁ କଦିନ୍ଦ୍ରିୟାଣ ଧନବାକ୍ୟ ବର୍ତ୍ତମାନ ଇନ୍ଦ୍ରିୟ ଯେହେତୁ ଆମେ ଶୁଦ୍ଧ ହେଇନି ସେଥିପାଇଁ ଆମେ ଭଗବାନଙ୍କର ଏ ଭକ୍ତି ଆର୍ଜନ କରିପାରୁନୁ। ତେଣୁକରି କୁହାଯାଉଛି ଆମର ଯେଉଁ ରୂପ ଗୋସ୍ୱାମୀ ଯେଉଁ ଭକ୍ତିରେ ସମସ୍ତ ସିନ୍ଧୁରେ କହିଛନ୍ତି ଯେ ସର୍ବପାଦି ବିନିର୍ଭୁକ୍ତ ତତ୍ପରତ୍ୱେନ ନିର୍ମାଣ ଋଷିକେନ ଋଷିକେଶ ସେବନ ଭକ୍ତି ଉଚ୍ଚ ଆମେ ଏଇ ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଇନ୍ଦ୍ରିୟଙ୍କର ଯେ ଈଶ୍ୱର ବା ପ୍ରଭୁ ଋଷିକେଶ ଋଷିକ କହିଲେ ଇନ୍ଦ୍ରିୟ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଇନ୍ଦ୍ରିୟମାନଙ୍କର ଯେ ନିୟନ୍ତ୍ରଣକାରୀ ଯେ ଭଗବାନ ତାଙ୍କର ନାମ ହେଉଛି ଋଷିକେଶ ତାଙ୍କ ଯଦି ଆମେ ଭଗବାନଙ୍କର ସେ ଇନ୍ଦ୍ରିୟ ଋଷିକେନ ଋଷିକେଶ ସେବନ ଭଗବାନଙ୍କର ସେ ସେବା କରିବା ତାକୁ ଭକ୍ତି ବୋଲି କହିବେ। ତେଣୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ ତେଣୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଥବା ଶ୍ରୀକୃଷ୍ଣ ନାମାଦି ନାମ ଭାବେ ଗ୍ରାହ୍ୟ ଇନ୍ଦ୍ରିୟ ସେବନ ରୂପେ ଜୀବାଦୁ ସ୍ୱୟମେବ ସ୍ମୃତି ଅର୍ଥ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ଆମର ଇନ୍ଦ୍ରିୟମାନଙ୍କର ଅଗୋଚର ସେଥିପାଇଁ ଭଗବାନଙ୍କର ନାମ ହେଉଛି ଅଗୋଚର। କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବା କରିବା ତାହେଲେ ଭଗବାନ ଅଥବା ଶ୍ରୀକୃଷ୍ଣ ନାମାଦି ନାମ ଭାବେ ଗ୍ରାହ୍ୟ ସେବନ ରୂପେ ଜୀବାଦୁ ଜୀବ ମାଧ୍ୟମରେ ଏ ସେବାଟି ଆରମ୍ଭ ହେବ ଆଦୌ ମାନେ ପ୍ରଥମେ ଜୀବ ମାଧ୍ୟମରେ ଭଗବାନଙ୍କ ନାମ କୀର୍ତ୍ତନ କରିବା ଫଳରେ ଭଗବାନଙ୍କ ସେବା କରାଯାଉଛି। ତେଣୁ ଏହି ସେବା ଦ୍ୱାରା ସ୍ୱୟଂ ଏକ ସ୍ମୃତି ହେବ ଭଗବାନ ନିଜେ ନିଜକୁ ପ୍ରକାଶ କରିବେ। ତେଣୁ ଏହି ଶ୍ଳୋକରେ ଏବଂ ଆ ପର ଶ୍ଳୋକରେ କୁହାଯାଉଛି ଗଜେନ୍ଦ୍ର ସ୍ଥିତିରେ କୁହାଯାଉଛି କେଉଁଥିପାଇଁ ଆମେ
ভগবানের ভক্তি আচরণ করে এই দুইটি শ্লোকের এসে বর্ণনা করে। জয় শ্রীমন্তম কি জয় শ্রীমন্ত কি জয় শ্রীমন্ত দেব কি অনন্ত কোটি বৈষ্ণব কি তাই গৌতম আনন্দে।